ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପହଞ୍ଚନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଦେଶ ଆସନ୍ତାକାଲି ପାଳନ କରିବ 78ତମ ସ୍ୱାଧୀନତା ଦିବସ। ପୂର୍ବ ସନ୍ଧ୍ୟାରେ ଆଜି 7ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ଆସନ୍ତାକାଲି ଜାତୀୟ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହର୍ ଘର୍ ତିରଙ୍ଗା ଅଭିଯାନ ସମସ୍ତଙ୍କୁ ଦେଶପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏବଂ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର 2 ଜଣ ପୁଲିସ୍ ଅଧିକାରୀ ପାଇବେ ରାଷ୍ଟ୍ରପତି ପୁଲିସ୍ ପଦକ, 11 ଜଣ ପୁଲିସ୍ ପଦକ। ସମଗ୍ର ଦେଶରେ ଆସନ୍ତାକାଲି 78ତମ ସ୍ୱାଧୀନତା ଦିବସ ପାଳନ କରାଯିବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସାରଣ କରାଯିବ। ଦୂରଦର୍ଶନରେ ରାଷ୍ଟ୍ରପତିଙ୍କ ହିନ୍ଦୀ ଏବଂ ଇଂରାଜୀ ଅଭିଭାଷଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 9:30ରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆକାଶବାଣୀରେ ପ୍ରସାରଣ ହେବ। 78ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଚଳିତ ବର୍ଷ ସ୍ୱାଧୀନତା ଦିବସର ବାର୍ତ୍ତା ରହିଛି ବିକଶିତ ଭାରତ @2047। 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ସ୍ୱାଧୀନତା ଦିବସ ଏକ ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିରେ ଜନଭାଗିଦାରୀକୁ ପ୍ରୋହାହିତ କରାଯିବାର ଲକ୍ଷ୍ୟ ରହିଛି। ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଯୋଗଦେବା ଲାଗି ପ୍ରାୟ 6,000 ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରେ ଯୁବ, ଜନଜାତି ସମ୍ପ୍ରଦାୟ, କୃଷକ, ମହିଳା ଏବଂ ସରକାରୀ ଯୋଜନା ସହାୟତାରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ବ୍ୟକ୍ତିବିଶେଷ ଅଛନ୍ତି। ନିକଟରେ ପ୍ୟାରିସ୍ ଅଲିମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ ଦଳକୁ ଏଥିରେ ଉପସ୍ଥିତ ରହିବା ଲାଗି ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏଥିସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପାରମ୍ପରିକ ବେଶପୋଷାକ ପରିଧାନ କରିଥିବା 2,000 ଲୋକ ଏହି ଭବ୍ୟ ସମାରୋହ ଦେଖିପାରିବେ। ମାଇଗଭ୍ ଓ ଆକାଶବାଣୀର ମିଳିତ ସହଯୋଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବିଭିନ୍ନ ଅନ୍ଲାଇନ୍ ପ୍ରତିଯୋଗିତାର 3,000 ବିଜେତା ମଧ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରିବେ। ଏହି ସ୍ୱାଧୀନତା ଦିବସ ସମାରୋହରେ ବିଭିନ୍ନ ବିଦ୍ୟାଳୟରୁ ମୋଟ 2,000 ବାଳକ ଓ ବାଳିକା କ୍ୟାଡେଟ୍ ଅଂଶଗ୍ରହଣ କରିବେ। ସେହିଭଳି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ହର୍ ଘର୍ ତିରଙ୍ଗା ପଦଯାତ୍ରାରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ହର୍ ଘର୍ ତିରଙ୍ଗା ଅଭିଯାନ ସମସ୍ତଙ୍କୁ ଦେଶପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହେଉଛି। ଜାତୀୟ ପତାକା ଦେଶ ତଥା ଦେଶବାସୀଙ୍କ ପାଇଁ ବହୁ ସମ୍ମାନ ଓ ଗୌରବ ବହନ କରିଥାଏ। ତ୍ରିରଙ୍ଗାର 3 ରଙ୍ଗ ଶ୍ରଦ୍ଧା, ସୌହାର୍ଦ୍ଦ୍ୟ ଓ ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଆମ ଜାତୀୟ ପତାକା ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ। ଏହା ମଧ୍ୟ ରାଷ୍ଟ୍ରୀୟ ଏକତା, ସହିଷ୍ଣୁତା ଓ ବନ୍ଧୁତ୍ୱର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ଅନ୍ୟ ଅଧିକାରୀ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହର୍ ଘର୍ ତିରଙ୍ଗାର ଅଭିଯାନ ଅନ୍ତର୍ଗତ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ବିଜେପି ପକ୍ଷରୁ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ନିକଟସ୍ଥ ହାଟରୁ କଲେଜ ବାଇପାସ୍ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ହୋଇଥିଲା। ସେହିଭଳି ବୌଦ୍ଧ ଜିଲ୍ଲାର କଣ୍ଟାମଣଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ହର୍ ଘର୍ ତିରଙ୍ଗା ଶୋଭାଯାତ୍ରାରେ କର୍ମୀମାନେ ଯୋଗଦେଇ ନଗର ପରିକ୍ରମା କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମରେ ବାଚସ୍କତି ସୁରମା ପାଢ଼ୀଙ୍କ ସମେତ ଅନେକ ସାଂସଦ ଏବଂ ବିଧାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ରେଳ ଷ୍ଟେସନରେ ହର୍ ଘର୍ ତିରଙ୍ଗା ଅଭିଯାନ ଅଧୀନରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭିନ୍ନ ଷ୍ଟେସନରେ ସେଲ୍ଫି କର୍ଣ୍ଣର ସ୍ଥାପନ ସହ ଯାତ୍ରୀମାନଙ୍କୁ ଘରେ ଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ଉତ୍ସାହିତ କରାଯାଉଛି।
हर घर तिरंगा अभियान तिरंगे की शान में एक यूनिक फेस्टिवल बन चुका है।
और पुणे देश हर घर तिरंगा अभियान जरिए स्वाधीनता उत्सव को आनंद उल्लास से पालन करने को जाऊँ तेनाली आम समस्त उत्साह हर्षोल्लास ଅଗଷ୍ଟ 9ରୁ 15 ତାରିଖ ପର୍ଯ୍ୟନ୍ତ ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହୋଇ ଏହି ଅଭିଯାନରେ ହେବାକୁ ଥିବା ତ୍ରିରଙ୍ଗା ଯାତ୍ରା, ମେଳା, ର୍ୟାଲି ଓ ମାରାଥନ୍ ଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା। ଆପଣଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ କରନ୍ତୁ ଏବଂ ହର୍ ଘର୍ ତିରଙ୍ଗା ଡଟ୍କମ୍ରେ ଆପଣଙ୍କ ସେଲ୍ଫି ଅପ୍ଲୋଡ୍ କରନ୍ତୁ।
ଦେଶର 9ଟି ରାଜ୍ୟର 12ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ସେଥିମଧ୍ୟରେ ଓଡ଼ିଶାର ଗୋଟିଏ ଆସନ ଅନ୍ତର୍ଭୁକ୍ତ। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଆସନ୍ତା 21 ତାରିଖକୁ ଧାର୍ଯ୍ୟ କରାଯାଇଛି। 22 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ 27 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ଆସନ୍ତା ମାସ 3 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ସ୍ୱାଧୀନତା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଦେଶର 1037 ଜଣ ପୁଲିସ, ଅଗ୍ନିଶମ ବାହିନୀ, ହୋମଗାର୍ଡ ଓ ବେସାମରିକ ସୁରକ୍ଷା ସେବା କର୍ମଚାରୀ ବୀରତା ଓ ସେବା ପଦକ ପାଇଁ ମନୋନୀତ ହୋଇଛନ୍ତି। ଏଥିରେ ଓଡ଼ିଶାର 2 ଜଣ ପୁଲିସ୍ ଅଧିକାରୀ ସଚ୍ଚିଦାନନ୍ଦ ରଥ ଓ ସୁରେଶ ଦେବଦତ୍ତ ସିଂହଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ ଏବଂ 11 ଜଣ ପୁଲିସ୍ ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ବିଶେଷ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପଦକ ଏବଂ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ ସେବା ପଦକ ପ୍ରଦାନ କରାଯାଇଥାଏ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି 213 ଜଣ ଯବାନଙ୍କୁ ବୀରତା ପଦକ ପାଇଁ ଚୟନ କରାଯାଇଛି। ସେହିଭଳି 94ଟି ରାଷ୍ଟ୍ରପତି ପଦକ ମଧ୍ୟରୁ 75ଟି ପୁଲିସ୍ ପଦକ, 8ଟି ଅଗ୍ନିଶମ ସେବା, 8ଟି ବେସାମରିକ ପ୍ରତିରକ୍ଷା ଓ ହୋମଗାର୍ଡ ସେବା ଏବଂ 3ଟି ସଂଶୋଧନ ସେବାକୁ ପ୍ରଦାନ କରାଯିବ। ସେହିଭଳି 729 ଜଣ କର୍ମଚାରୀଙ୍କୁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସେବା ପଦକ ପ୍ରଦାନ ପାଇଁ ଚୟନ କରାଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିତ୍ରା ହରିଣଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସେଥିରୁ 200ଟି ହରିଣକୁ ବାଲେଶ୍ୱର ଜିଲ୍ଲା କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଗତକାଲି 19ଟି ହରିଣ କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଆସିଥିବା ଦଳକୁ ହସ୍ତାନ୍ତର କରାଯାଇଛି। ପର୍ଯ୍ୟାୟକ୍ରମେ ଆଉ 181ଟି ହରିଣକୁ ପଠାଯିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟକୁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା 5ଟି ମହାବଳ ବାଘ ଆସିବ ବୋଲି ବନ୍ୟପ୍ରାଣୀ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶାନ୍ତ ନନ୍ଦ କହିଛନ୍ତି। ସେ କହିଛନ୍ତି ବରଗଡ଼ର ଦେବ୍ରିଗଡ଼ରେ 3ଟି ଏବଂ ଶିମିଳିବେଳରେ 2ଟି ମହାବଳ ବାଘ ଛଡ଼ାଯିବ। ଏଥିପାଇଁ ବାଘ ଚିହ୍ନଟ କରାଯାଇ ଆଇନଗତ ପ୍ରକ୍ରିୟା ଶେଷ ହୋଇଛି ବୋଲି ଶ୍ରୀ ନନ୍ଦ କହିଛନ୍ତି। ସେହିଭଳି ଚଳିତ ମାସ ଶେଷ ସୁଦ୍ଧା ଆନିମାଲ୍ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଅଲିପୁର ଚିଡ଼ିଆଖାନାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ 2ଟି ଜିରାଫ ଅଣାଯିବ। ସୋନପୁର ଓ ବୌଦ୍ଧ ମଧ୍ୟରେ ନିର୍ମିତ ନୂତନ ଲାଇନ୍ରେ ଆଜି ରେଳ ଇଞ୍ଜିନ୍ର ଟ୍ରାଏଲ୍ ରନ୍ କରାଯାଇଛି। କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବାଞ୍ଚଳ ସଡ଼କ ରେଳ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଏହାକୁ ସ୍ୱାଗତ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ତେଲ ନଦୀ ପୋଲ ଦେଇ ଜିଲ୍ଲାର ମନମୁଣ୍ଡା ପୁରୁଣାପାଣି ଷ୍ଟେସନକୁ ପ୍ରଥମ ପର୍ଯ୍ୟାୟରେ ରେଳ ଇଞ୍ଜିନ୍ ଟ୍ରାଏଲ୍ ରନ୍ ହୋଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଶ୍ରାବଣ ଶୁକ୍ଳ ଦଶମୀ ତିଥିଠାରୁ ଏହି ଯାତ୍ରା ଆରମ୍ଭ ହୋଇ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ଯାଏଁ 7 ଦିନ ଧରି ଚାଲିବ। ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ବାଡ଼ି ଆଦିରେ ଏହି ଯାତ୍ରା ପାଳିତ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ଆଜି ଶ୍ରୀଦେବୀ, ଭୂଦେବୀ ଏବଂ ମଦନମୋହନ ମୁକ୍ତମଣ୍ଡପରେ ପ୍ରସ୍ତୁତ ଝୁଲଣ ମଣ୍ଡପକୁ ବିଜେ କରିବେ। ନୟାଗଡ଼ ଜିଲ୍ଲା କଣ୍ଟିଲ ନୀଳମାଧବ ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଠାକୁରଙ୍କୁ ସ୍ୱତନ୍ତ୍ର ବେଶରେ ସଜାଯାଇଛି। କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କ ସମ୍ମୁଖରେ ଉର୍ମାସ ପକ୍ଷରୁ ରାକ୍ଷୀ ଷ୍ଟଲ୍କୁ ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନ ଆଜି ଉଦ୍ଘାଟନ କରିଛନ୍ତି। 6ଟି ଉତ୍ପାଦକ ଗୋଷ୍ଠୀର 200 କାରିଗରଙ୍କ ଦ୍ୱାରା ଟେରାକୋଟା ଓ କାଇଁଚ ଭଳି ପରିବେଶ ଅନୁକୂଳ ସାମଗ୍ରୀରୁ ପ୍ରସ୍ତୁତ ରାକ୍ଷୀଗୁଡ଼ିକୁ ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିକ୍ରି କରାଯିବ। କାରିଗରମାନଙ୍କୁ ପ୍ରୋହାହିତ କରିବା ସକାଶେ ଏହି ରାକ୍ଷୀଗୁଡ଼ିକୁ କିଣିବା ଲାଗି ଏଭଳି ଅଭିନବ ପଦକ୍ଷେପ ନିଆଯାଇଛି। ପାଣିପାଗ ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତାକାଲି ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 19ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଜାରି ରହିଛି। ଗତ ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ତୁଳନାରେ 11% କମ୍ ବର୍ଷା ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ 11ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ ଦେଶ ଆସନ୍ତାକାଲି ପାଳନ କରିବ 78ତମ ସ୍ୱାଧୀନତା ଦିବସ। ପୂର୍ବ ସନ୍ଧ୍ୟାରେ ଆଜି 7ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ଆସନ୍ତାକାଲି ଜାତୀୟ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହର୍ ଘର୍ ତିରଙ୍ଗା ଅଭିଯାନ ସମସ୍ତଙ୍କୁ ଦେଶପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏବଂ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର 2 ଜଣ ପୁଲିସ ଅଧିକାରୀ ପାଇବେ ରାଷ୍ଟ୍ରପତି ପୁଲିସ ପଦକ, 11 ଜଣ ପୁଲିସ ପଦକ। ଆଞ୍ଚଳିକ ସମ୍ବାଦ ଆଜି ପୁଣି।